ଜ୍ୟୋତ୍ସ୍ନାରେ ନାହିଁ, 50 ନମ୍ବର ୱାର୍ଡ ଆଇଁଆ ଭୋଇସାହିରେ ରହୁଛି, ସେ SSC ରୁ ମୁଁ କହୁଛି। ଆଉ ଆମର ଡ୍ରେନ୍ଟି 5 ବର୍ଷ ପୂର୍ବେ ହେଇଥିଲା, ଯାହା ଭାଙ୍ଗି ରୁଜି ଯାଇଥିଲା, ଅଧା କାମ ହେଇଥିଲା, ପୁରା ସମ୍ପୂର୍ଣ୍ଣ ହୋଇନଥିଲା। ସେଇଟା ଆମର ଏବେ କାମ ନଭେମ୍ବରରେ ଆରମ୍ଭ ହେଇ ଆମର କାମ ଚାଲିକି ପୁରା ସମ୍ପୂର୍ଣ୍ଣ ହେଇଛି, ଆମର 25 ଜାନୁଆରୀରେ ସମ୍ପୂର୍ଣ୍ଣ ହେଲା। ତାଦ୍ୱାରା ଆମେ ଡ୍ରେନ୍ କାମ ଦ୍ୱାରା ବହୁତ ଆମେ ଖୁସି ଅଛୁ, କାରଣ ଅଳିଆ ଅସନା ଆମର ଚାରିଆଡ଼େ ପଡୁଥିଲା, ଏବେ ଆଉ ପଡୁନି, ପରିଷ୍କାର ଚାରିଆଡ଼େ ସବୁଆଡେ ରହୁଛି। ଆଉ ଅଲଗା ସାହିରେ ମଧ୍ୟ ଡ୍ରେନ୍ ନଥିଲା, ଡ୍ରେନ୍ ହେଲା, ଚାରିଆଡେ ଡ୍ରେନ୍ ଆମର ଇଆଡେ ହେଇଯାଇଛି। ଏଇ ଡ୍ରେନ୍ ଯୋଗୁଁ ଆମେ ବହୁତ ଖୁସି ଅଛୁ।